ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜଣେ ଆମେ ବିଶେଷ ଖୁସି। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ଆପଣଙ୍କର ପରିବାର ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ କରିବେ। ଆପଣ ମଧ୍ୟ ବିଶ୍ୱାସରେ ତାହାଙ୍କଠାରେ ସ୍ଥିର ରୁହନ୍ତୁ, ତାହେଲେ ଆପଣ ମଧ୍ୟ ଆପଣଙ୍କ ଜୀବନରେ ପ୍ରଭୁଙ୍କର ଅଲୌକିକ ଶକ୍ତିର କାର୍ଯ୍ୟମାନଙ୍କୁ ଲକ୍ଷ୍ୟ କରିବାକୁ ପାରିବେ। ତେବେ ଆସନ୍ତୁ ଆଜିର ଏହି ଶୁଭ ଅବସରରେ, ଏହି ସୁନ୍ଦର ସୁଯୋଗରେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ପ୍ରଭୁଙ୍କର ଇଚ୍ଛା ଅଭିମତ କ'ଣ ତାହା ବୁଝିବା ନିମନ୍ତେ ଚେଷ୍ଟା କରିବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ ତୁମର ଧନ୍ୟବାଦ କରୁଛି ସୁନ୍ଦର ସମୟ ପାଇଁ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ, ଆମମାନଙ୍କୁ ତୁମେ ଶାନ୍ତି ସାନ୍ତ୍ୱନା ଆନନ୍ଦ ପ୍ରଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦାନିଏଲ ପୁସ୍ତକର ପାଞ୍ଚ ପର୍ବର ପ୍ରଥମ ଚାରିପଦ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସୂଚାଇ ଦେବାକୁ ଚାହେଁ ଯେ ଏହି ପାଞ୍ଚ ପର୍ବରେ ଯେଉଁସବୁ ଘଟଣାଗୁଡ଼ିକ ଲିପିବଦ୍ଧ ହୋଇଅଛି ସେହିସବୁ ପୂର୍ବବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ବର୍ଣ୍ଣିତ ହୋଇଥିବା ଘଟଣାଗୁଡ଼ିକର ଅନେକ ଦିନ ପରେ ଘଟିଥିଲା। ପୁନର୍ବାର ଏହା ହେଉଛି ଏକ ଫର୍ଦ୍ଦ ଯାହାକି ବାବିଲୋନର ଐତିହାସିକ ବିବରଣୀ ମଧ୍ୟରୁ ଉଠାଇ ଅଣାଯାଇଅଛି ଓ ଚାରି ପର୍ବରେ ବର୍ଣ୍ଣିତ ହୋଇଥିବା ଘଟଣାଗୁଡ଼ିକର ସମୟଠାରୁ ଅନେକ ଘଟଣାଗୁଡ଼ିକ ଘଟିସାରିଅଛି। ତେବେ ଏହି ପାଞ୍ଚ ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ବାବିଲୋନର ପତନ ଦାନିଏଲ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ପୂର୍ବରୁ ପ୍ରକାଶିତ ହେଲା ଯେତେବେଳେ ସେ ବେଲସଶ୍ଚରଙ୍କ ଭୋଜରେ ସେହି କାନ୍ଥରେ ଲେଖାଯାଇଥିବା ହସ୍ତଲିଖନକୁ ପାଠ କଲେ। ଆସନ୍ତୁ ପ୍ରଥମେ ରାଜା ବେଲସଶ୍ଚରଙ୍କ ଭୋଜ ବିଷୟ ନେଇ କିଛି ଅଧ୍ୟୟନ କରିବାକୁ ଯିବା। ପାଞ୍ଚ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ରାଜା ବେଲସଶ୍ଚର ଆପଣାର ସହସ୍ର ଅମାତ୍ୟ ବର୍ଗଙ୍କ ନିମନ୍ତେ ଏକ ମହାଭୋଜ ପ୍ରସ୍ତୁତ କଲା ଓ ସେହି ସହସ୍ରଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲା। ବର୍ତ୍ତମାନ ପ୍ରଶ୍ନ ଉଠେ, ସେହି ବେଲସଶ୍ଚର କିଏ ଓ ସେ କିପରି ସିଂହାସନର ଅଧିକାରୀ ହେଲେ? ଏହାର ପୂର୍ବବର୍ତ୍ତୀ ଅଧ୍ୟାୟରେ ଆମେ ଲକ୍ଷ୍ୟ କରିଥିଲୁ ଯେ ରାଜା ନବୁଖଦ୍ନେଶ୍ୱର ରାଜା ଥିଲେ, ମାତ୍ର ଏହି ପର୍ବରେ ଆମେ ରାଜା ବେଲସଶ୍ଚରଙ୍କୁ ଲକ୍ଷ୍ୟ କରୁଅଛୁ। ତେବେ ଏହି ବେଲସଶ୍ଚର କିଏ? ଏହି ବେଲସଶ୍ଚର ଇତିହାସରେ ଏକ ବିବାଦୀୟ ମୂଳକ ଛବି, ତେଣୁକରି ଆମେ ଏହାଙ୍କ ବିଷୟ ନେଇ କିଛି ସମୟ ଅତିବାହିତ କରିବା ଆବଶ୍ୟକ। ଏପରିକି ଡିନ୍ ଫ୍ୟାରର୍ କହନ୍ତି, ବେଲସଶ୍ଚର ବୋଲି ଏପରି କୌଣସି ରାଜା ନଥିଲେ, କିନ୍ତୁ ସାର୍ ରୋଲିନ୍ସନ୍ ଏହାକୁ ଅସ୍ୱୀକାର କରନ୍ତି କାରଣ ସେ କଲ୍ଦୀୟମାନଙ୍କ ଧ୍ୱଂସାବଶେଷ ମଧ୍ୟରୁ ଏକ ମୂର୍ତ୍ତିକାର ସ୍ତମ୍ଭକୁ ପାଇଥିଲେ ଯାହା ଉପରେ ନବନିଦଂସଙ୍କ ଜ୍ୟେଷ୍ଠ ପୁତ୍ର ଭାବରେ ବେଲସଶ୍ଚରଙ୍କ ନାମ ଲେଖାଯାଇଥିଲା ଓ ଏହା ସମର୍ଥନ କରେ ଯେ ତାହାଙ୍କ ପିତାଙ୍କର ରାଜତ୍ୱର ପରବର୍ତ୍ତୀ ସମୟରେ ତାହାଙ୍କ ପିତାଙ୍କ ସହିତ ସହଯୋଗ କରିଥିଲେ। ରାଜା ନବୁଖଦ୍ନେଶ୍ୱରଙ୍କ ପରବର୍ତ୍ତୀ ସମୟର କେତେକ ଘଟଣାଗୁଡ଼ିକର ସଂକ୍ଷିପ୍ତ ବିବରଣ ଏହି କ୍ଷେତ୍ରରେ ବିଶେଷ ସହାୟକ ହେବ। ରାଜା ନବୁଖଦ୍ନେଶ୍ୱରଙ୍କ ମୃତ୍ୟୁ ପରେ ତାହାଙ୍କର ଏକମାତ୍ର ପୁତ୍ର ଇବିଲ୍ ମେରୋଦକ୍ ଖ୍ରୀଷ୍ଟପୂର୍ବ 561ରେ ସିଂହାସନ ଅଧିକାର କଲେ, ଯାହାକି ଆପଣ ଦ୍ୱିତୀୟ ରାଜାବଳୀ 25 ପର୍ବର 27 ପଦରେ ଲକ୍ଷ୍ୟ କରିବାକୁ ପାରିବେ। ଏହାପରେ ଇବିଲ୍ ମେରୋଦକ୍ ନେର୍ଗୋଲ ସରେସରଙ୍କ ଦ୍ୱାରା ହତ ହେଲେ, ଯିଏକି ରାଜା ନବୁଖଦ୍ନେଶ୍ୱରଙ୍କ କନ୍ୟାମାନଙ୍କ ମଧ୍ୟରୁ ଜଣେ କନ୍ୟାକୁ ବିବାହ କରିଥିଲେ ଓ ସେ ଖ୍ରୀଷ୍ଟପୂର୍ବ 569ରେ ନିଜକୁ ସିଂହାସନ ଉପରେ ପ୍ରତିଷ୍ଠିତ କରାଇଲେ। ନେର୍ଗୋଲ ସରେସରଙ୍କ ପରେ ତାହାଙ୍କର କନିଷ୍ଠ ପୁତ୍ର ନବନିଦସ୍କ ଦ୍ୱାରା ହତ ହେବା ପୂର୍ବରୁ କିଛି ମାସ ନିମନ୍ତେ ରାଜତ୍ୱ କରିଥିଲେ। ଏହି ନବନିଦସ୍ ରାଜା ନବୁଖଦ୍ନେଶ୍ୱରଙ୍କ ଅନ୍ୟ ଏକ କନ୍ୟାର ସ୍ୱାମୀ ଥିଲେ। ଏହି ନବନିଦସ୍, ଯିଏକି ବାବିଲୋନ ସାମ୍ରାଜ୍ୟର ଶେଷ ଶାସକ ଥିଲେ, ସେ ଅଧିକାଂଶ ସମୟ ନିଜ ରାଜ୍ୟରୁ ବାହାରେ ରହୁଥିଲେ ଓ ବିଦେଶ ଯୁଦ୍ଧଯାତ୍ରାରେ ସମୟ କଟାଉଥିଲେ ଓ ତାହାଙ୍କର ପୁତ୍ର ବେଲସଶ୍ଚର ବାବିଲୋନରେ ରହି ତାହାଙ୍କର ସହଯୋଗୀ ଭାବେ ପ୍ରତିନିଧିତ୍ୱ କରୁଥିଲେ। ଏହି ସମସ୍ତ ଘଟଣାଗୁଡ଼ିକ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ଭାବବାଣୀର ସତ୍ୟତାକୁ ପ୍ରକାଶିତ କରୁଥିଲା। ଜିରିମିୟ 27 ପର୍ବର 6 ଓ 7 ପଦରେ ଲେଖା ଅଛି, ପୁଣି ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୁଖଦ୍ନେଶ୍ୱରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ, ଆଉ ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ, ତହିଁତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ବାବିଲୋନୀୟ ରାଜ୍ୟ ନବୁକଦନେଶ୍ୱରଙ୍କ ପୁତ୍ର ଓ ପୌତ୍ରର ରାଜ୍ୟତ୍ୱ ମଧ୍ୟ ଦେଇ ଗତି କରିବ ଓ ଏହାପରେ ଏହି ସୁବର୍ଣ୍ଣମୟ ମସ୍ତକ ପରି ବାବିଲୋନୀୟ ରାଜ୍ୟର ରାଜତ୍ୱର ପରିସମାପ୍ତି ଘଟିବ। ଏହାପରେ ରାଜା ବେଲସଶ୍ଚରଙ୍କ ବିଷୟ ନେଇ ଆହୁରି ଏକ ପ୍ରମାଣ ଆମେ ନବନିଦସ ତାହାଙ୍କ ପୁତ୍ରଙ୍କ ନିମନ୍ତେ ଚନ୍ଦ୍ର ଦେବତାଙ୍କ ନିକଟରେ କରିଥିବା ପ୍ରାର୍ଥନାରୁ ପାଉ, ଯାହାକି ଏକ ମୃତ୍ତିକାର ସ୍ତମ୍ଭକ ମଧ୍ୟରୁ ଆବିଷ୍କାର କରାଯାଇଥିଲା। ତହିଁରେ ଲେଖାଥିଲା, ମୋହର ହୃଦୟ ମଧ୍ୟରୁ ଜନ୍ମ ନେଇଥିବା ମୋହର ପୁତ୍ର ଯେପରି ତାହାର ଈଶ୍ୱରତ୍ୱକୁ ଗୌରବ ଦିଏ, ମାତ୍ର ନିଜକୁ ଯେପରି ପାପରେ ଲିପ୍ତ ନ କରେ। ଗ୍ରୀକ୍ ଐତିହାସିକ ହେରୋଡଟସ୍ ମଧ୍ୟ ଏହି ବିଷୟକୁ ଦର୍ଶାନ୍ତି ଓ ଏହାକୁ ସମର୍ଥନ କରନ୍ତି। ପାଞ୍ଚ ପର୍ବରେ ବର୍ଣ୍ଣିତ ହୋଇଥିବା ଘଟଣାଗୁଡ଼ିକ ସମୟରେ ନବନିଦସ୍ ଯୁଦ୍ଧକ୍ଷେତ୍ରରେ ଥିଲେ, ଯେତେବେଳେ କି ତାହାଙ୍କ ପୁତ୍ର ବେଲସଚର ବାବିଲୋନରେ ଥିଲେ। ଆମମାନେ ଲକ୍ଷ୍ୟ କରିବାକୁ ପାରିବା ଯେ ଯେତେବେଳେ ବେଲସଚର ଦାନିଏଲଙ୍କୁ ରାଜ୍ୟରେ ଏକ ପଦବୀ ଅର୍ପଣ କରନ୍ତି, ଏହା ରାଜ୍ୟର ତୃତୀୟ ଶାସକ ହେବାକୁ ଥିଲା, କିନ୍ତୁ କାହିଁକି ଦ୍ୱିତୀୟ ନୁହେଁ? ତେବେ ଏହାର ଉତ୍ତର ହେଉଛି, ବେଲସଚର ନିଜେ ରାଜ୍ୟର ଦ୍ୱିତୀୟ ଶାସକ ଥିଲେ ଓ ତାହାଙ୍କର ପିତା ପ୍ରକୃତରେ ଜଣେ ରାଜା ଥିଲେ। ଏହି ପାଞ୍ଚ ପର୍ବର ପ୍ରଥମ ପଦରେ ପ୍ରକାଶ କରାଯାଇଥିବା ମହାଭୋଜ ସମୟରେ ମାଦ୍ୟ ସେନାପତି ଗୋବରାୟସ୍ ବାହାରୁ ବାବିଲୋନ ନଗରକୁ ଅବରୋଧ କରୁଥିଲେ। ସେମାନେ କିପରି ୟୁଫ୍ରାଟିସ୍ ନଦୀର ଏକ କେନାଲକୁ ବୁଲାଇ ନେଇ ଏହାର ପ୍ରଧାନ ନିଷ୍କାସନ ମଧ୍ୟକୁ ଫେରାଇ ନେଇଥିଲେ ଓ ସୈନ୍ୟମାନଙ୍କୁ ସେହି ନଗରର ପ୍ରାଚୀରର ତଳେ ତଳେ ଯାଇ ନଗରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ, ସେହିସବୁ ବିଷୟ ନେଇ ଗ୍ରୀକ୍ ଐତିହାସିକ ଜିଓନୋଫୋନ୍ ବର୍ଣ୍ଣନା କରନ୍ତି। ତେଣୁକରି ଏହି ପର୍ବର ଘଟଣାଗୁଡ଼ିକ, ଯାହାକି ଅନେକ ବର୍ଷ ଧରି ସମାଲୋଚକମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ଆସୁଥିଲା, ଆଜି ସେହିସବୁ ଐତିହାସିକ ତଥ୍ୟ ଦ୍ୱାରା ପ୍ରମାଣିତ ହୋଇଅଛି। ବରଂ ମୁଁ କହିପାରେ ଯେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଇତିହାସ ପ୍ରମାଣିତ ହୋଇଅଛି, କାରଣ ଆମେ ଜାଣୁ ଯେ ଐତିହାସିକମାନେ ବେଳେବେଳେ ମିଥ୍ୟା କହନ୍ତି ଓ ଆମେମାନେ ସଦାସର୍ବଦା ସେମାନଙ୍କର ଲେଖନୀ ଉପରେ ନିର୍ଭର କରିପାରିବା ନାହିଁ। କିନ୍ତୁ ସେ ଯାହା ହେଉନା କାହିଁକି, ଏଠାରେ ଐତିହାସିକ ଗବେଷଣା ଧର୍ମଶାସ୍ତ୍ରର ବିବରଣୀ ସହିତ ଏକମତ। ପାଞ୍ଚ ପର୍ବର ପ୍ରଥମ ପଦରେ ଲେଖା ଅଛି, ରାଜା ବେଲସଚର ଆପଣାର ସହସ୍ର ଅମାତ୍ୟ ବର୍ଗଙ୍କ ନିମନ୍ତେ ଏକ ମହାଭୋଜ ପ୍ରସ୍ତୁତ କଲା ଓ ସେହି ସହସ୍ରଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲା। ଦେଖନ୍ତୁ ଏହି ବେଲସଚରଙ୍କର କେତେ ଦାମ୍ଭିକତା, ଯେ କି ଅତି କଦାଚାରରେ ଅର୍ଥ ଅପବ୍ୟୟ କରୁଅଛନ୍ତି, ଯେତେବେଳେ କି ଶତ୍ରୁମାନେ ନଗରକୁ ଆକ୍ରମଣ କରି ଅଧିକାର କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି। ସମ୍ଭବତଃ ବେଲସଚର ଭାବିଥିଲେ ଯେ ନଗର ମଧ୍ୟକୁ କୌଣସି ଶତ୍ରୁ ପ୍ରବେଶ କରିପାରିବ ନାହିଁ କି ନଗରକୁ ଅଧିକାର କରିପାରିବ ନାହିଁ। ନଗରର ପ୍ରାଚୀର ପ୍ରକୃତରେ 15 ମାଇଲ ବର୍ଗାକାର ଥିଲା ଓ ଏହା ଇଟାରେ ନିର୍ମିତ ହୋଇଥିଲା, ଆଉ ଏହା ଉଚ୍ଚତାରେ 300 ଫୁଟ ଥିଲା ଓ ଏତେ ଚଉଡ଼ା ଥିଲା ଯେ ଏପରିକି 4ଟି ରଥ ପ୍ରାଚୀର କାନ୍ଥ ଉପରେ ଏକ ସମାନ୍ତରାଳରେ ପ୍ରାଚୀରର ଚତୁଃପାର୍ଶ୍ୱରେ ପରିକ୍ରମା କରିପାରୁଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେମାନେ ନଗରର ପ୍ରାଚୀର ଉପରେ ଚତୁଃପାର୍ଶ୍ୱରେ ଏକ ମୁକ୍ତ ରାସ୍ତା ସ୍ଥାପନ କରିପାରିଥାନ୍ତି। ବର୍ଷ ବର୍ଷ ଧରି ରହିବା ନିମନ୍ତେ ତାହାଙ୍କ ନିକଟକୁ ଶସ୍ୟ ଓ ଜଳ ପଠାଯାଉଥିଲା, ଆଉ ପ୍ରକୃତରେ ସେଠାରେ ଏକ କେନାଲ ଥିଲା ଯାହାକି ୟୁଫ୍ରାଟିସ୍ ନଦୀକୁ ସଂଯୋଗ କରୁଥିଲା, ତାହା ସେହି ନଗର ମଧ୍ୟ ଦେଇ ଯାଇଥିଲା। ତେବେ ରାଜା ବେଲସଚର କାହିଁକି ସେପରି ମହାଭୋଜର ଆୟୋଜନ କରିଥିଲେ, ତହିଁର କାରଣ ସ୍ପଷ୍ଟ ଭାବେ ଜଣାପଡ଼େ ନାହିଁ। ମାତ୍ର ସେ ସମ୍ଭବତଃ କୌଣସି ପ୍ରକାର ରାଜନୈତିକ ଦୃଷ୍ଟିକୋଣରୁ ନେଇ ଏହିପରି ମହାଭୋଜର ଆୟୋଜନ କରିଥିଲେ ଓ ସେ ସେହି ନିମନ୍ତ୍ରିତ ସହସ୍ର ଲୋକଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲେ। ଆଜି ମଧ୍ୟ ଏହିପରି ସୁରାପାନ ନିଜର ଆଭିଜାତ୍ୟ ପ୍ରଦର୍ଶନ କରିବା ନିମନ୍ତେ କରାଯାଏ, ଏହା ଆଜି ଏକ ସାଧାରଣ ବିଷୟ। ଅଧିକାଂଶ ଲୋକ ସୁରାପାନରେ ଅଭ୍ୟସ୍ତ, ଏହି ସମସ୍ୟା ପ୍ରାୟ ପ୍ରତ୍ୟେକ ପରିବାର ମଧ୍ୟରେ ବିଶେଷ କରି ଯୁବା ଯୁବତୀମାନଙ୍କ ମଧ୍ୟରେ ଓ ସାମାଜିକ ଉତ୍ସବମାନଙ୍କରେ ପରିଲକ୍ଷିତ ହୁଏ। ଏହାଦ୍ୱାରା କେବଳ ବ୍ୟକ୍ତିବିଶେଷଙ୍କର କ୍ଷତି ଘଟିନଥାଏ, ଏଥିସହିତ ପରିବାର, ସମାଜ ଓ ଦେଶର ମଧ୍ୟ କ୍ଷତି ଘଟିଥାଏ। ଏହି କାରଣରୁ ଆଜି ଅନେକ ଦେଶର ତଥା ପରିବାରର ପତନ ଘଟିଅଛି। ଏହାର ନିରାକରଣ ନିମନ୍ତେ ସରକାର ଆଜି ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି, ମାତ୍ର ଏହାର ସମ୍ପୂର୍ଣ୍ଣ ନିରାକରଣ ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। କାରଣ ଯେଉଁମାନେ କ୍ଷମତା ପଦରେ ଅଛନ୍ତି ସେମାନେ ଯଦି ନିଜେ ନିଜକୁ ତହିଁରୁ ପୃଥକ ରଖିପାରିନାହାନ୍ତି, ତାହେଲେ ଏହାର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହେବ ବା କିପରି? କାରଣ ମୁଁ ଯଦି ଆଇନ ପ୍ରଣୟନ କରୁଅଛି, ତାହେଲେ ମୋତେ ମଧ୍ୟ ସେହି ଆଇନର ବଶବର୍ତ୍ତୀ ହେବାକୁ ହେବ। ତା ନହେଲେ ଆଇନ କେବେ ହେଲେ ବଳବତ୍ତର ହୋଇ ରହିପାରିବ ନାହିଁ। ପ୍ରିୟ ବନ୍ଧୁ, ନିଜର ଜୀବନକୁ ବା ପରିବାରକୁ ବା ସମାଜକୁ ଅଥବା ଦେଶକୁ ଗଢ଼ି ତୋଳିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ଦାୟିତ୍ୱ। ଯେପର୍ଯ୍ୟନ୍ତ ଆମେ ନିଜେ ନିଜକୁ ଶୃଙ୍ଖଳିତ କରିପାରିନାହୁଁ, ସେପର୍ଯ୍ୟନ୍ତ ଆମେ ଅନ୍ୟକୁ ଶୃଙ୍ଖଳିତ କରିପାରିବା ନାହିଁ। ଆଜିର ସମାଜରେ ନିଶା ସେବନ ବା ସୁରାପାନ ଏତେ ମାତ୍ରାରେ ବଢ଼ିଯାଇଛି ଯେ ମଣିଷ ତହିଁରେ ଅନ୍ଧ ହୋଇ ନିଜର ମାନମହତ, ପରିବାରର ଆଭିଜାତ୍ୟ ଓ ନିଜର ପଦମର୍ଯ୍ୟାଦାକୁ ମଧ୍ୟ ପଦାରେ ପକାଇ ଦେଉଛି। କେବଳ ସେତିକି ନୁହେଁ, ସେ ନିଜେ ନିଜର ବିନାଶ ଘଟାଇବା ସଙ୍ଗେ ସଙ୍ଗେ ନିଜର ପରିବାରର ମଧ୍ୟ ସର୍ବନାଶ ଘଟାଉଛି। ନିଜର ପରିବାର ତଥା ସମାଜ ଆଗରେ ଅପମାନିତ ତଥା ଘୃଣାସ୍ପଦ ହେଉଛି, ନିଜର ବ୍ୟକ୍ତିତ୍ୱର ଅବମାନନା କରୁଛି, ଅନ୍ୟମାନଙ୍କୁ ମଧ୍ୟ ସେହି ମନ୍ଦ ଆଦର୍ଶରେ ଅନୁପ୍ରାଣିତ କରୁଛି, ଶତ୍ରୁକୁ ମଧ୍ୟ ସୁଯୋଗ ଦେଉଛି ଯେପରି ସେ ତହିଁର ସୁଯୋଗ ନେଇ ତାହାର ଫାଇଦା ହାସଲ କରିବାକୁ ପାରେ। ବାସ୍ତବରେ ସୁରାପାନ ଜଣେ ବ୍ୟକ୍ତିବିଶେଷକୁ ବା ପରିବାରକୁ ବା ସମାଜକୁ ଅଥବା ଦେଶକୁ ସର୍ବନାଶ ଆଡ଼କୁ କଢ଼ାଇନି ଓ ଶତ୍ରୁ ସମ୍ମୁଖରେ ହାସ୍ୟାସ୍ପଦ କରାଏ। ଏହି ବେଲଶ୍ଚର ଏକ ମହାଭୋଜ ପ୍ରସ୍ତୁତ କରି ତାହାର ନିମନ୍ତ୍ରିତ ଅତିଥିମାନଙ୍କୁ ମଧ୍ୟ ତାହା ସହିତରେ ସେହି ମହାଭୋଜକୁ ଉପଭୋଗ କରିବା ନିମନ୍ତେ ଆରମ୍ଭ କଲା। ତେବେ ତହିଁର ଫଳାଫଳ କ'ଣ ହେଲା, ତାହା ଆମେ ଏହାର ପରବର୍ତ୍ତୀ ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। ପାଞ୍ଚ ପର୍ବର 2 ଓ 3 ପଦରେ ଲେଖା ଅଛି, ପୁଣି ତାହାର ପିତା ନବୁଖଦ୍ନେଶ୍ୱର ଜେରୁସାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ ପୁଣି ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ, ଏଥିପାଇଁ ବେଲଶ୍ଚର ଦ୍ରାକ୍ଷାରସ ଆସ୍ୱାଦନ କରୁ କରୁ ସେ ସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା। ତହିଁରେ ଜେରୁସାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ଗୃହରୁ ଯେଉଁ ସକଳ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା ତାହା ଲୋକମାନେ ଆଣିଲେ, ପୁଣି ରାଜା ଓ ତାହାର ଅମାତ୍ୟବର୍ଗ ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ସେସବୁରେ ପାନ କଲେ। ଏହି ବ୍ୟକ୍ତି କେବଳ ବାହାରର ଶତ୍ରୁମାନଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଉନଥିଲା, ମାତ୍ର ସେ ଏହିପରି ସୁରାପାନରେ ପ୍ରଭାବିତ ହୋଇ ଏପରି ଏକ ଜଘନ୍ୟ କାର୍ଯ୍ୟ କରିଥିଲା ଯେ ଯାହାକି ତାହାର ଜେଜେବାପା ମଧ୍ୟ ସେହିପରି କାର୍ଯ୍ୟ କେବେ ହେଲେ କରିନଥାନ୍ତେ। ଯେତେବେଳେ ନବୁଖଦ୍ନେଶ୍ୱର ଜେରୁସାଲମକୁ ହସ୍ତଗତ କଲେ, ସେତେବେଳେ ସେ ଜଣେ ବିଜାତୀୟ ରାଜା ଥିଲେ ଓ ସେ ଜେରୁସାଲମ ମନ୍ଦିରରେ ଥିବା ପାତ୍ର ସକଳକୁ ନେଇଗଲେ। ମାତ୍ର ଯେତେବେଳେ ସେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କର ପରିଚୟ ପାଇଲେ, ସେ ସେହିସବୁକୁ ସୁରକ୍ଷା କରି ରଖିଲେ। ମୁଁ ଭାବୁଛି ବେଲଶ୍ଚର ଯେତେବେଳେ ସେହି ପ୍ରାସାଦ ମଧ୍ୟରୁ ପିଲାଟି ବେଳୁ ବଢ଼ିଥିବେ, ସେତେବେଳେ ସେହିସବୁ ପ୍ରତି ତାହାଙ୍କୁ ସତର୍କ କରାଇ ଦିଆଯାଇଥିବ। ମାତ୍ର ବର୍ତ୍ତମାନ ସେ ସେହିସବୁ ପାତ୍ରଗୁଡ଼ିକୁ ବାହାର କରି ଆଣି ଏହି ଭୋଜରେ ଖାଦ୍ୟ ପରିବେଷଣ ନିମନ୍ତେ ବ୍ୟବହାର କରୁଅଛନ୍ତି। ଅର୍ଥାତ୍ ଯେଉଁ ପାତ୍ର ସକଳ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରାଯାଇଥିଲା ଓ ବ୍ୟବହୃତ ହେଉଥିଲା, ବର୍ତ୍ତମାନ ସେହି ପାତ୍ର ସବୁକୁ ରାଜା ବେଲଶ୍ଚର ବାହାର କରି ଆଣି ବ୍ୟବହାର କରୁଅଛନ୍ତି। ସେହି ପାତ୍ରଗୁଡ଼ିକ ଆଉ ପବିତ୍ର ପାତ୍ର ହୋଇ ରହିନଥିଲା। ପବିତ୍ରର ଅର୍ଥ ହେଉଛି ଯାହାକି ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ। କିନ୍ତୁ ସେ ଯାହାହେଉନା କାହିଁକି ବେଲଶ୍ଚର ଏହିପରି କାର୍ଯ୍ୟ କରି ଈଶ୍ୱରଙ୍କର ଅଗୌରବ କଲେ ଓ ଈଶ୍ୱରଙ୍କ ନାମକୁ ଅପବିତ୍ର କଲେ। ଆଜି ମଧ୍ୟ ଲୋକମାନେ ସେମାନଙ୍କର ଅପବିତ୍ର କାର୍ଯ୍ୟ ଦ୍ୱାରା ଈଶ୍ୱରଙ୍କ ନାମକୁ ଅପବିତ୍ର କରନ୍ତି। ଆମମାନେ ମଧ୍ୟ ଏହିପରି ପ୍ରଶ୍ନ କରୁ, ଈଶ୍ୱର କାହିଁକି ସେମାନଙ୍କର ବିଚାର କରନ୍ତି ନାହିଁ? କିନ୍ତୁ ପ୍ରିୟ ବନ୍ଧୁ, ଈଶ୍ୱର ସେମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ମାତ୍ର ଚିରସହିଷ୍ଣୁ ନୁହନ୍ତି। ସେ ସେହି ପରିସ୍ଥିତିକୁ ସମ୍ଭାଳିବେ ଯେପରିକି ସେ ବେଲଶ୍ଚରର ନିମନ୍ତେ ସମ୍ଭାଳିବାକୁ ଯାଉଅଛନ୍ତି। ବେଲଶ୍ଚର ଜାଣିଥିଲା ଯେ ତାହାର ଜେଜେବାପା ଈଶ୍ୱରଙ୍କର ପ୍ରଶଂସା ଓ ଗୌରବ କରିବାକୁ ଆସିଥିଲେ, ଯାହାକି ଦାନିଏଲ ପାଞ୍ଚ ପର୍ବର ବାଇଶ ପଦରେ ଲେଖା ଅଛି। ମାତ୍ର ତଥାପି ସେ ଜାଣିଜାଣି ଈଶ୍ୱରଙ୍କର ନାମକୁ କଳୁଷିତ କଲେ। ହିତୋପଦେଶ ଅଣତିରିଶ ପର୍ବର ପ୍ରଥମ ପଦରେ ଲେଖା ଅଛି, ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ। ବର୍ତ୍ତମାନ ପ୍ରତ୍ୟେକ ସେହି ମହାଭୋଜରେ ଦ୍ରାକ୍ଷାରସରେ ମତ। ଏହା ଏକ ବ୍ୟଭିଚାର ଓ ଭ୍ରଷ୍ଟ ଚରିତ୍ରର ପ୍ରକୃତ ଦୃଶ୍ୟ ଅଟେ। ଏହା ଈଶ୍ୱରଙ୍କ ଦୃଷ୍ଟିରେ ଅତି ଘୃଣାର ବିଷୟ ଅଟେ। ପାଞ୍ଚ ପର୍ବର ଚାରିପଦରେ ଲେଖା ଅଛି, ସେମାନେ ଦ୍ରାକ୍ଷାରସ ପାନ କରୁ କରୁ ସୁନା ଓ ରୂପା, ପିତ୍ତଳ, ଲୁହା, କାଠ ଓ ପଥର ନିର୍ମିତ ଦେବଗଣର ପ୍ରଶଂସା କଲେ। ଏହିପରି ଭାବରେ ସେମାନେ ପାପରେ ପତିତ ହେଲେ ଓ ଧର୍ମ ନାମରେ ଅଧର୍ମ କଲେ ଓ ଈଶ୍ୱରଙ୍କ ବିରୁଦ୍ଧରେ ଗଲେ। ସେମାନେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କର ଉପାସନା ନ କରି ଦେବଗଣର ଉପାସନା କଲେ ଓ ପ୍ରଶଂସା କଲେ। ବାସ୍ତବରେ ମନୁଷ୍ୟ ଯେତେବେଳେ ସୁରାପାନରେ ମତ ହୁଏ, ସେତେବେଳେ ସେ ନିଜର ହିତାହିତ ଜ୍ଞାନ ହରାଇ ବସେ ଓ ନାନା ପ୍ରକାର ଅପକର୍ମରେ ଲିପ୍ତ ହୁଏ। ଏହା ହିଁ ହେଉଛି ସୁରାପାନର ଶେଷ ପରିଣତି। ମାତ୍ର ପବିତ୍ର ବାଇବଲ ଏହାର ପ୍ରତିବାଦ କରେ। ପବିତ୍ର ବାଇବଲ କହେ, ଆଉ ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ। ପୁଣି ତୁମମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ନାହିଁ ଆମ୍ଭେମାନେ ସୁରାପାନରେ ମତ ହୋଇ ତାହାଙ୍କର ଉପାସନା କରୁ, କାରଣ ସେଥିରୁ କେବଳ ଅତ୍ୟାଚାର ଜନ୍ମେ। ସୁରାପାନ କରିବା ଯଦିଓ ପାପ ବୋଲି କୁହାଯାଏ ନାହିଁ, ମାତ୍ର ଏହା ପାପ କରିବା ନିମନ୍ତେ ପ୍ରବର୍ତ୍ତାଏ। ଏହା ମନୁଷ୍ୟକୁ ପାପ ପଥକୁ କଢ଼ାଇ ନିଏ। ଆପଣ ନିଜର ଦୁଃଖ ଭୁଲିଯିବା ନିମନ୍ତେ ହୁଏତ ସୁରାପାନ କରିପାରନ୍ତି, ମାତ୍ର ଏହା ଆପଣଙ୍କୁ ଅଧିକ ଦୁଃଖଗ୍ରସ୍ତ କରାଏ। ଆପଣ ନିଜର ଆଭିଜାତ୍ୟ ପ୍ରଦର୍ଶନ ନିମନ୍ତେ ସୁରାପାନ କରିପାରନ୍ତି, ମାତ୍ର ଏହା ଆପଣଙ୍କର ମର୍ଯ୍ୟାଦା ଓ ବ୍ୟକ୍ତିତ୍ୱକୁ କ୍ଷୁର୍ଣ୍ଣ କରେ ଓ ନିଜର ପାରିବାରିକ ଜୀବନକୁ ସଙ୍କଟାପନ୍ନ କରେ, ନିଜର ପରିବାରର ଆଭିଜାତ୍ୟକୁ ପଦାରେ ପକାଏ ଓ ଅପଦସ୍ଥ କରାଏ। ଆପଣ କେବେ ନିଶାଗ୍ରସ୍ତ ଲୋକର ଜୀବନକୁ ଲକ୍ଷ୍ୟ କରିଛନ୍ତି? ହଁ, ନିଶ୍ଚିତ ଲକ୍ଷ୍ୟ କରିଥିବେ। ମାତ୍ର ସେହି ଲୋକ ପ୍ରତି ଆପଣଙ୍କ ମନର ପ୍ରତିକ୍ରିୟା କ'ଣ ହୁଏ? ଯଦି ଏହା ଆପଣଙ୍କ ଦୃଷ୍ଟିରେ ଅଗୌରବର ବିଷୟ ହୁଏ, ଅସୁନ୍ଦର ବିଷୟ ହୁଏ, ତାହେଲେ ଈଶ୍ୱରଙ୍କ ଦୃଷ୍ଟିରେ ଏହା କିପରି ଗୌରବର ବିଷୟ ହେବ? ପ୍ରିୟ ବନ୍ଧୁ, ମୁଁ ଜାଣେ ନା ଆପଣଙ୍କର ଜୀବନର ସ୍ଥିତି ଆଜି କେଉଁପରି ଅବସ୍ଥାରେ ଅଛି। ଆପଣ ଯଦି ଏହାର ବଶବର୍ତ୍ତୀ ହୋଇଅଛନ୍ତି, ତାହେଲେ ଜୀବନର ସେହି ପ୍ରଦୀପଟି ଲିଭିଯିବା ପୂର୍ବରୁ ନିଜକୁ ସଜାଡ଼ି ନେବାକୁ ଚେଷ୍ଟା କରନ୍ତୁ, ନଚେତ୍ ପରିଣତି ଅତି ଭୟଙ୍କର ହେବ। ସେହି ସୁରା ହିଁ ଆପଣଙ୍କ ଜୀବନ ନିମନ୍ତେ କାଳ ହେବ ଓ ଆପଣଙ୍କ ଜୀବନକୁ ତଥା ଆପଣଙ୍କର ପାରିବାରିକ ଜୀବନକୁ ଧ୍ୱଂସ କରିଦେବ। ସମୟ ଥାଉ ଥାଉ ତହିଁରୁ ବିମୁଖ ହୋଇ ପ୍ରଭୁ ଯୀଶୁଙ୍କ ନିକଟକୁ ଫେରିଆସନ୍ତୁ ଓ ନିଜର ଗତ ଜୀବନର ପାପ ତଥା ଅପରାଧ ନିମନ୍ତେ ତାହାଙ୍କ ନିକଟରେ କ୍ଷମା ମାଗନ୍ତୁ। ତାହେଲେ ସେ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେବେ ଓ ଆପଣଙ୍କ ଜୀବନକୁ ସେହି ଆଧ୍ୟାତ୍ମିକ ସୁରାରେ ମତ କରାଇବେ। ପ୍ରଭୁ ଆମମାନଙ୍କୁ ସେହି ଆତ୍ମିକ ସୁରାରେ ମତ ହେବା ପାଇଁ କହନ୍ତି। ପ୍ରଭୁଙ୍କର ବାକ୍ୟ ହିଁ ତାହା ଆମମାନଙ୍କୁ କହେ। ଆଜି ଆମେ ଯେତେବେଳେ ପ୍ରଭୁଙ୍କର ପ୍ରଶଂସା କରୁଛୁ, ପ୍ରଭୁଙ୍କର ଜୟ ଜୟକାର କରୁଛୁ, ସେତେବେଳେ କ'ଣ ଆମମାନେ ଏହି ଜାଗତିକ ସୁରାରେ ମତ ହୋଇ କରୁଛୁ ନା ଆମେ ଆତ୍ମିକ ସୁରାରେ ମତ ହୋଇ କରୁଛୁ? ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଜୀବନ କେଉଁ ପ୍ରକାର ଅବସ୍ଥାରେ ଅଛି? ଆଜି କ'ଣ ଆମମାନେ ନିଶାଗ୍ରସ୍ତ? ଆଜି କ'ଣ ଆମମାନେ ମଦ୍ୟପାନରେ ଆସକ୍ତ? ଯଦି ତାହା ହୋଇଥାଏ, ତାହେଲେ ଆମମାନେ କେବେ ହେଲେ ଈଶ୍ୱରଙ୍କୁ ଗୌରବାନ୍ୱିତ କରିପାରିବା ନାହିଁ। ଆମମାନେ ସେହି ପାପ ପଥକୁ ଚାଲିଯିବା ଏବଂ ପାପରେ ଲିପ୍ତ ହୋଇ ଅଧର୍ମ କରିବା ଏବଂ ସେହି ପାପରେ ହିଁ ବିନଷ୍ଟ ହୋଇଯିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏକ ଆତ୍ମସମୀକ୍ଷାରେ ଜୀବନ ପ୍ରଦାନ କରନ୍ତୁ ଏବଂ ସେହି ସୁରାପାନରୁ ଆମମାନଙ୍କୁ ଦୂରେଇ ରଖନ୍ତୁ।
শ্রোতা বন্ধু, আমার কার্যক্রমটি শুনে আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু। আমার ঠিকানাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকানাটি আউথরে শুণন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিওন্তু, নমস্কার।